ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
কি কহ তুমি জীবনরে পরিত্রাণ করিছ কি অনুভব মনে শান্তি চিরন্তন পাইছ কি কহ তুমি জীবনরে পরিত্রাণ করিছ কি অনুভব মনে শান্তি চিরন্তন তুমি জীবনরে পরিত্রাণ করিছো।
প্রিয় শ্রোতা বন্ধু, আজ এই শুভ অবসরের আমমানকর উদ্ধারকর্তা প্রভু যীশুখ্রিস্টঙ্ মধুর নামের শুভেচ্ছা জনাই আজর এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। যা হো, আপনা আপনার বহুমূল্য সময় দিয়ে আজর এই কার্যক্রম শুণবা নিমন্তে অপেক্ষা করে বসিথার জাঁ আমি বিশেষ খুশি। তবে প্রভুঙ্কর বাক্য শুণবা সঙ্গে সঙ্গে আমি প্রভুঙ্ নিকটে নিজের জীবনকে সমর্পণ করা উচিত। তাহলে আমি এই কার্যক্রম দ্বারা নিশ্চিতভাবে উপকৃত হয়ে পার। মোর বিশ্বাস, প্রভু আজ এই বাক্য মধ্যে আমমানক সহিতরে কথা কয়া পাই যাওছন্তি, সে আমমানক শান্তি দেবাকু যাওছন্তি, সে আমমানক উদ্ধার করিয়া পাই যাওছন্তি, সে আমমানক সান্তনা দেবা পাই যাওছন্তি, সে আমমানকর নিরাশর হৃদয়রে আশা দেবা পাই যাওছন্তি। তেণু আসন্তু, প্রভুঙ্কর বাক্য মধ্যে দিয়ে আমি প্রভুঙ্কর নিকটবর্তী হওয়া পাই চেষ্টা করিবা, আউ তাহাঙ্কর বাক্য প্রতি আমমানকর কর্ণ উন্মুক্ত রখিবা, আউ সেই বাক্যকু হৃদয়রে গ্রহণ করি সেই বাক্য অনুযায়ী জীবনযাপন করিয়া পাই চেষ্টা করিবা। তেবে আসন্তু প্রভুঙ্কর বাক্য মধ্যকু যিবা পূর্বরু প্রার্থনার সহিত প্রভুঙ্কর চরণর নিকটবর্তী হওয়া। আসন্তু প্রার্থনা করিবা। প্রিয় পবিত্র প্রভু, তোমার ধন্যবাদ করুছু, তোমার প্রশংসা করুছু যে তুমি আমানকু এই জগৎ মধ্যে বঞ্চি রহা পাই সুযোগ দেইছো। কেবল সেতিকি নুহে, তোমার পবিত্র মুখনিসৃত জীবন্ত বাক্য শুণবা পাই অধ্যয়ন করিয়া পাই আমানকু সুযোগ দেইছো। প্রভু, আজির এই কার্যক্রম মধ্যে দিয়ে তুমি আমানক সহিতরে কথা কুহ, তুমি আমানকু শান্তি সান্ত্বনা আনন্দ প্রদান কর। যে শ্রোতা বন্ধু মানে সমস্যা মধ্যে অছন্তি প্রভু, তুমি সেমানকু সান্ত্বনা দিও। যে মানে দুঃখরে অছন্তি প্রভু, তুমি সেমানক মনরে আনন্দ দিও। আজির এই বাক্য মধ্যে দিয়ে প্রভু, তুমি আমানক আত্মিক হৃদয়কু স্পর্শ কর, আমানক জীবনে এক বাস্তব পরিবর্তন আনি দিও, আমানক জীবনে প্রভু তোমার শক্তি কার্য করু। যীশুঙ্ক নামে মাগুছু, আমেন। আসন্তু বর্তমান আমি ঈশ্বরঙ্কর বাক্য মধ্যকু যিবা। আজি আমি হোসেয় চারি পর্বটিকু অধ্যয়ন করিবা নিমন্তে যিবা। তেবে আমি এই পর্বটির সম্পূর্ণ পদগুলিকু অধ্যয়ন করে আলোচনা করিয়া পাই যিবা নাই, মাত্র কেতক মুখ্য পদ উপরে টিকি দৃষ্টি দেবা। তেবে গত আলোচনারে আমি হোসেয়ঙ্ক করুণ জীবন বিষয়ে শুনিছিলু। সে গোমর নামক পতিতা নারীকু পত্নী ভাবরে গ্রহণ করে পারিবারিক জীবন আরম্ভ করে। হোসেয় অন্তর ভরি ভাল পাইবা সত্ত্বে তাঁর স্ত্রী হোসেয়ঙ্কু ত্যাগ করে নিজ পেশাকু ফেরি যাইথিলা এবং বিক্রি মধ্যে হয়ে যাইথিলা। এতে অধিক গোমরঙ্কর প্রতারণা সত্ত্বে হোসেয় তাঁর পত্নীকু আবশ্যকীয় মূল্য দিয়ে কিনি উদ্ধার করে। এই বিষয়কু আধার করে আমি আমপ্রতি থিবা ঈশ্বরঙ্ক প্রেম, অনুগ্রহ ও অন্যান্য দানগুড়িক সম্বন্ধে আলোচনা করেছিল। আমমানে হোসেয় পুস্তকর প্রথম, দ্বিতীয় ও তৃতীয় অধ্যায়ে হোসেয়ঙ্ক পারিবারিক জীবন ও সে যে ঈশ্বরঙ্ক সম্বাদর বহনকারী ভাবরে ইস্রায়েল মধ্যে উপস্থিত তাহা আমি অনুধ্যান কলু। কিন্তু পরবর্তী সময়ের হোসেয়ঙ্ক পারিবারিক চিত্র ক্রমশ অস্পষ্ট হয়ে আসে ও ইস্রায়েল প্রতি ঈশ্বরঙ্কর চেতনাবাণী বেশ স্পষ্ট হয়ে আসে। আমি এই অধ্যায়ে ঈশ্বরঙ্ক সম্মুখে ইস্রায়েলর অপরাধ সম্পর্কে আলোচনা করিবা। হোসেয় নিজর হৃদ বিদারক পারিবারিক অভিজ্ঞতারু ঈশ্বরঙ্কর ইচ্ছা ও উক্তিকু ইস্রায়েল জাতি নিকটে প্রকাশ করিবা নিমন্তে প্রস্তুত হুয়ন্তি। হোসেয় জানন্তি ও অনুভব মধ্য করন্তি যে ইস্রায়েলর ঈশ্বর কিপরি ভাবরে আঘাত প্রাপ্ত। এপর্যন্ত ঈশ্বর পাইথিবা আঘাতর কেবল এক সাধারণ চিত্র দিয়া যাইছে, কিন্তু এইঠারু ঈশ্বরঙ্ক বাক্য স্পষ্ট, সরল কিন্তু গম্ভীর। ইস্রায়েলর উদ্দেশ্যে সে কহিছন্তি, সেমানে পাপ করিছন্তি, সেমানে পতিতা এবং মো প্রতি অবিশ্বস্তা। বর্তমান ঈশ্বর ইস্রায়েলকু বিচার মধ্যকু আনিবাকু চাহান্তি এবং সেমানক বিরুদ্ধে জোড়া যাইথিবা দোষকু মধ্য প্রমাণিত করিবাকু চাহান্তি। ଚତୁର୍ଥ ଅଧ୍ୟାୟର ବିଷୟବସ୍ତୁ ଏହା ଯେ ଇସ୍ରାଏଲ ପ୍ରତିମା ପୂଜକ ଭାବରେ ଦୋଷୀ, ବ୍ୟବସ୍ଥାବିହୀନ, ନୀତିହୀନ ଓ ଈଶ୍ୱରଙ୍କ ବାକ୍ୟ ସମ୍ବନ୍ଧରେ ଅଜ୍ଞ। ଇସ୍ରାଏଲ ଗୋଷ୍ଠୀ ଯେଉଁ ଦୋଷଗୁଡ଼ିକରେ ଅଭିଯୁକ୍ତ ହୋଇଥିଲେ, ଆମ୍ଭେମାନେ ମଧ୍ୟ ସେହି ଦୋଷରେ ଦୋଷୀ। ଆମ ଦେଶ ଓ ସମାଜରେ ଅନେକ ଅଛନ୍ତି ଯେଉଁମାନେ ପ୍ରତିମା ପୂଜା କରନ୍ତି ନାହିଁ। ଅନେକ ସମୟରେ ଆମ ଜୀବନ ମଧ୍ୟରେ ଅନେକ ବିଷୟ ଆମ ମନ, ଆତ୍ମା ଓ ପ୍ରାଣର କେନ୍ଦ୍ରବିନ୍ଦୁ ହୋଇଉଠେ। ତାହା କେତେବେଳେ ଆମର ଅର୍ଥ ଓ ସମ୍ପତ୍ତି ଅବା ଅନ୍ୟ କୌଣସି ବସ୍ତୁ ହୋଇଥାଏ। ଏହି ପାର୍ଥିବ ବସ୍ତୁ ଯେବେ ଆମ ଜୀବନର କେନ୍ଦ୍ରବିନ୍ଦୁ ହୋଇଯାଏ, ଆମକୁ ଈଶ୍ୱରଙ୍କଠାରୁ ଅଲଗା କରିଦିଏ। ଯେତେବେଳେ ଅର୍ଥ ରୋଜଗାର କରିବାର ନିଶା ଆମକୁ ଆକ୍ରାନ୍ତ କରେ, ସେତେବେଳେ ଅର୍ଥ ଆମର ଏକମାତ୍ର ପୂଜ୍ୟ ବସ୍ତୁ ଭାବରେ ଦେଖାଯାଏ ଓ ମୁଖ୍ୟ ସ୍ଥାନ ଆବୋରି ବସେ। ଆମର ସମସ୍ତ ଚିନ୍ତା ସେଠାରେ ହିଁ କେନ୍ଦ୍ରୀଭୂତ ହୁଏ। ଏହାଦ୍ୱାରା ଆମର ଆତ୍ମିକ ଅଧୋଗତି ମଧ୍ୟ ହୋଇଥାଏ। ଏହି ଚିନ୍ତା ସମ୍ବଳିତ ଏକ ଆକର୍ଷଣୀୟ ଉକ୍ତି ଏକ ଧ୍ୟାନ କେନ୍ଦ୍ରରେ ଲେଖାଥିବାର ମୋର ମନେ ପଡ଼ୁଛି। ଏପରି ଲେଖାଥିଲା, ତୁମର ବ୍ୟାଙ୍କ ଖାତାରେ ଯେତେ ଅଧିକ ଗଚ୍ଛିତ ଥିବ, ତୁମର ଆଧ୍ୟାତ୍ମିକ ଖାତା ସେତିକି ଦେବାଳିଆ। ଯେ ପାର୍ଥିବ ବିଷୟରେ ଅଧିକ ସ୍ୱଚ୍ଛଳ, ସେ ଆତ୍ମିକ ଜୀବନର ନିମ୍ନ ମାନଦଣ୍ଡରେ। ପ୍ରିୟ ବନ୍ଧୁ, ମୁଁ ଏହା କହିବାକୁ ଚାହେଁ ନାହିଁ ଯେ ଅର୍ଥର ଆବଶ୍ୟକତା ନାହିଁ କିମ୍ବା ପାର୍ଥିବ ବିଷୟ ସବୁ ଅଦରକାରୀ, କିନ୍ତୁ ମୋର ଏହା ମତ ଯେ ଅର୍ଥ ଆମର ଦାସ, ଆମେ ତାର ଦାସ ନୁହଁ। ସେ ଆମର ଅଧୀନ, ମାତ୍ର ଆମେ ତାହାର ଅଧୀନ ନୁହଁ। ଆମ ଦେଶର ଓ ସମାଜର ନିୟମ ଆମମାନଙ୍କର ସମସ୍ତଙ୍କର ଧନଜୀବନ ସୁରକ୍ଷା ନିମନ୍ତେ। ବ୍ୟବସ୍ଥା ଲଙ୍ଘନ ବା ନିୟମ ଲଙ୍ଘନ ଏକ ସାମାଜିକ ବା ରାଜନୈତିକ ଅପରାଧ କେବଳ ନୁହେଁ, ଏହା ମଧ୍ୟ ନୈତିକ ଅପରାଧ। ଏହା ମଧ୍ୟ ଆଧ୍ୟାତ୍ମିକ ଅପରାଧ, ଅର୍ଥାତ୍ ଆମର ଆଧ୍ୟାତ୍ମିକ ନିୟମଗୁଡ଼ିକ ସାମାଜିକ କଷଟି ପଥରରେ ପ୍ରୟୋଗ କରିବାର ସ୍ଥାନ। ଏହାକୁ ଅନ୍ୟ ଭାବରେ ମଧ୍ୟ ପ୍ରକାଶ କରାଯାଇପାରେ, ନିୟମ ରକ୍ଷା କରିବା ଆମର ଏକ ସାମାଜିକ ଓ ଆଧ୍ୟାତ୍ମିକ କର୍ତ୍ତବ୍ୟ। ଅନୈତିକତା ବା ନୀତିବିହୀନ ଜୀବନ ଆମ ଦେଶ ଓ ସମାଜ ନିମନ୍ତେ ଅତ୍ୟନ୍ତ ବିପଦପୂର୍ଣ୍ଣ। ବର୍ତ୍ତମାନ ଆମ ଦେଶର ବ୍ୟବସ୍ଥା ମଧ୍ୟରେ ନୀତିବିହୀନତା ପରିଲକ୍ଷିତ ହୁଏ। ଏହା ଆମ ନିମନ୍ତେ ଏକ ସତର୍କ ଘଣ୍ଟି। ଆସୁ ଆମମାନେ ଏହି ଅଧ୍ୟାୟର ପ୍ରଥମ ପଦ ପାଠ କରିବା। ଦେଖନ୍ତୁ, ଚାରି ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ଇସ୍ରାଏଲ ସନ୍ତାନଗଣ, ତୁମେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, କାରଣ ଦେଶରେ ସତ୍ୟ ଅବା ଦୟା କିମ୍ବା ପରମେଶ୍ୱର ବିଷୟକ ଜ୍ଞାନ ନଥିବାରୁ ଦେଶ ନିବାସୀଗଣର ସହିତ ସଦାପ୍ରଭୁଙ୍କର ବିବାଦ ଅଛି। ଏଠାରେ ଈଶ୍ୱର ତିନୋଟି ବିଷୟ ଜଣାନ୍ତି। ପ୍ରଥମତଃ ଦେଶରେ ସତ୍ୟ, ଦ୍ୱିତୀୟତଃ ଦୟା ଓ ତୃତୀୟତଃ ଈଶ୍ୱରଙ୍କ ସମ୍ବନ୍ଧରେ ଜ୍ଞାନର ଅଭାବ। ଏହି ଲୋକମାନେ ପ୍ରତିମା ପୂଜା ଦ୍ୱାରା ଅନ୍ଧ ହେଲେ। ଯଦିଓ ଈଶ୍ୱର ସେମାନଙ୍କୁ ଦୟାବନ୍ତ ହେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ଦୟା ପ୍ରକାଶିତ ହୋଇନାହିଁ। ଯେପରି ଭାବରେ ଈଶ୍ୱର ଲେବିୟ ପୁସ୍ତକ 19:10 ପ୍ରକାଶ କରନ୍ତି, ପୁଣି ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ର ସମ୍ପୂର୍ଣ୍ଣ ଖୁଣ୍ଟି ତୋଳିବ ନାହିଁ, କିମ୍ବା ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରର ପଡ଼ିଲା ଫଳ ସାଉଁଟିବ ନାହିଁ, ତୁମ୍ଭେ ତାହା ଦରିଦ୍ର ଓ ବିଦେଶୀୟମାନଙ୍କ ନିମନ୍ତେ ଛାଡ଼ିଦେବ, ଆମ୍ଭେ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ଅଟୁ। ଏହାକୁ ଅନ୍ୟ ଅର୍ଥରେ ଏପରି କୁହାଯାଇପାରେ, ମୁଁ ତୁମମାନଙ୍କ ଈଶ୍ୱର ଯିଏକି ଏହି ପ୍ରକାର ଦରିଦ୍ରମାନଙ୍କର ଯତ୍ନ ନିଅନ୍ତି, ଏବଂ ତୁମ୍ଭେ ହେ ଇସ୍ରାଏଲ ଏପରି କରିବା ଆବଶ୍ୟକ, କାରଣ ମୁଁ ତୁମମାନଙ୍କର ପରମେଶ୍ୱର ଓ ମୁଁ ପବିତ୍ର ଈଶ୍ୱର। ଏହି ବିଷୟକୁ ଆଉ ଟିକିଏ ବ୍ୟାଖ୍ୟା କଲେ ଏହା ଏହିପରି ଆମ ଦୃଷ୍ଟିକୁ ଆସେ, ଦରିଦ୍ର ଓ ବିଦେଶୀୟ ସର୍ବଦା ଖାଦ୍ୟର ଆବଶ୍ୟକତା ମଧ୍ୟରେ ଥାଆନ୍ତି। ଖାଦ୍ୟ ନିମନ୍ତେ ଅନ୍ୟର ଦ୍ୱାରସ୍ଥ ହେବା ବ୍ୟକ୍ତି ପକ୍ଷରେ ସମ୍ମାନ ଓ ବ୍ୟକ୍ତିତ୍ୱ ହାନିର ବିଷୟ। ଦରିଦ୍ର ଓ ବିଦେଶୀ ହେଲେ ମଧ୍ୟ ସେମାନେ ଈଶ୍ୱରଙ୍କ ସନ୍ତାନ, ସେମାନେ ସମ୍ମାନର ସହ ପ୍ରତିପାଳିତ ହେଉନ୍ତୁ, ଏହା ଈଶ୍ୱରଙ୍କ ଇଚ୍ଛା। ଲୋକମାନେ ତାହା ହିଁ ଭୁଲିଗଲେ, ଅର୍ଥାତ୍ ଈଶ୍ୱରଙ୍କ ଜ୍ଞାନର ଅଭାବ ଦେଖାଦେଲା, ତେଣୁ ସେମାନେ ନିର୍ଦ୍ଦୟ ଓ ଅସତ୍ୟ ବ୍ୟବହାର କଲେ। ଯଦିଚ ସେଠାରେ ଧର୍ମର ପ୍ରାଚୁର୍ଯ୍ୟତା ଥିଲା, ତଥାପି ପ୍ରାଚୁର୍ଯ୍ୟତା ମଧ୍ୟରେ ବାସ୍ତବ ଈଶ୍ୱରଙ୍କ ଜ୍ଞାନ ବା ଜୀବନଧର୍ମୀ ଈଶ୍ୱରଙ୍କ ଜ୍ଞାନର ଅଭାବ ଥିଲା। ପ୍ରିୟ ବନ୍ଧୁ, ସତ୍ୟ ଓ ଦୟା ଏକ ବ୍ୟକ୍ତିର ବ୍ୟକ୍ତିତ୍ୱ ବଢ଼ାଇବା ସଙ୍ଗେ ସଙ୍ଗେ ଅନ୍ୟ ନିକଟରେ ଆଦରଣୀୟ କରାଇଥାଏ। ଯେପରି ଯାକୁବ ପୁସ୍ତକରେ ଦର୍ଶାଯାଏ, ଈଶ୍ୱର ହିଁ ସତ୍ୟ। ପୁଣି ଈଶ୍ୱରଙ୍କ ବାକ୍ୟ କହେ, ଆମେ ବଳିଦାନ ଅପେକ୍ଷା ଦୟା ଭଲ ପାଉ। ତେଣୁ ସତ୍ୟ ଓ ଦୟା ଈଶ୍ୱରଙ୍କ ଜ୍ଞାନର ପରିପୂରକ। ଏହି ଦୁଇଟି ବିଷୟକୁ ଆମ ଜୀବନ ମଧ୍ୟରେ ପ୍ରୟୋଗ କଲେ ଜୀବନ ଅଧିକରୁ ଅଧିକତର ଈଶ୍ୱର ଜ୍ଞାନାଭିମୁଖୀ ହେବ। ହୋସେଅ ଚତୁର୍ଥ ଅଧ୍ୟାୟର ଦ୍ୱିତୀୟ ପଦ ପାଠ କଲେ, ଇସ୍ରାଏଲ ଈଶ୍ୱରଙ୍କଠାରୁ କେବଳ ଦୂରକୁ ଯାଇଥିଲା ତାହା ନୁହେଁ, ମାତ୍ର ଈଶ୍ୱର ଦତ୍ତ ଦଶ ଆଜ୍ଞାକୁ ମଧ୍ୟ ପାଶୁରି ଯାଇଥିଲା। ଦୁଇ ପଦରେ ଲେଖା ଅଛି, ଶପଥ, ବିଶ୍ୱାସ ଲଙ୍ଘନ, ବଧ, ଚୋରି ଓ ବ୍ୟଭିଚାର ବିନା ତହିଁ ମଧ୍ୟରେ ଆଉ କିଛି ନାହିଁ। ଲୋକମାନେ ବିଦ୍ରୋହୀ ହୋଇ ଉଠନ୍ତି ଓ ରକ୍ତପାତ ଉପରେ ରକ୍ତପାତ କରାଯାଏ। ଦଶ ଆଜ୍ଞା ଇସ୍ରାଏଲମାନଙ୍କର ବ୍ୟବସ୍ଥାର ମୂଳ। ଏହା ଆଧ୍ୟାତ୍ମିକ ଭାବଧାରା ଉପରେ ଆଧାରିତ ଜୀବନଧର୍ମୀ ନିୟମାବଳୀ। ପ୍ରତିଟି ଆଜ୍ଞା ସେମାନେ ଉଲ୍ଲଂଘନ କରିଛନ୍ତି, ଅନ୍ୟଥା ଶପଥ, ମିଥ୍ୟା, ହତ୍ୟା, ବ୍ୟଭିଚାର, ଚୋରି କରି ଈଶ୍ୱରଙ୍କ ବିରୁଦ୍ଧାଚରଣ କରିଛନ୍ତି। ଏପରିକି ହତ୍ୟାର ଚରମ ସୀମାକୁ ସେମାନେ ପହଞ୍ଚିଗଲେ। ଆମେ କହିପାରୁ ଯେ ଇସ୍ରାଏଲମାନଙ୍କ ନିମନ୍ତେ ଦଶ ଆଜ୍ଞା ପ୍ରଦତ୍ତ ହୋଇଥିଲା ଏବଂ ଏହା ମୂଷାଙ୍କ ଦତ୍ତ ବ୍ୟବସ୍ଥାର ଅଂଶ। ଆମେମାନେ ଏହା ସହିତ ସମ୍ପୃକ୍ତ ନୁହୁଁ। ବ୍ୟବସ୍ଥା ପାଳନ କରିବା ମଧ୍ୟରେ ଆମେ ସୀମିତ ନୁହୁଁ, ମାତ୍ର ଏଥିସହିତ ଆମର ମନୋଭାବ ଓ ଦୃଷ୍ଟିଭଙ୍ଗୀ ମଧ୍ୟ ଜଡ଼ିତ। ବ୍ୟବସ୍ଥା କେବଳ ମିଥ୍ୟା କୁହ ନାହିଁ, ହତ୍ୟା କର ନାହିଁ କିମ୍ବା ବ୍ୟଭିଚାର କର ନାହିଁ ବୋଲି କହିଥାଏ, କିନ୍ତୁ ଏହାକୁ ଅନ୍ୟ ଦୃଷ୍ଟିଭଙ୍ଗୀରୁ କୁହାଯାଇପାରେ, ସତ୍ୟରେ ଆଚରଣ କର, ଶତ୍ରୁକୁ ପ୍ରେମ କର ଓ ଶରୀରକୁ ପବିତ୍ର ରଖ। ଏହା କ'ଣ ଅଧିକ ଈଶ୍ୱର ବିଷୟକ ଜ୍ଞାନ ନୁହେଁ କି? ସେ ଯାହା ହେଉନା କାହିଁକି, ଈଶ୍ୱରଙ୍କ ଇଚ୍ଛା ଏହି ଦଶ ଆଜ୍ଞା ଦେଇ ପ୍ରକାଶିତ ଓ ପ୍ରକଟିତ ହୋଇଥାଏ, ଏବଂ ଏହି ଆଦି ନିୟମାନୁସାରେ ପ୍ରାୟ ଅନେକ ଦେଶର ନିୟମଗୁଡ଼ିକ ମଧ୍ୟ ଲିଖିତ କିମ୍ବା ଆଜିର ନିୟମଧାରାରେ ପୁରାତନ ବ୍ୟବସ୍ଥାର ପ୍ରତିଫଳନ ଦେଖାଯାଏ। ତେଣୁ ଏହା କେବଳ ଇସ୍ରାଏଲ ଗୋଷ୍ଠୀ ନିମନ୍ତେ ଯେ ପ୍ରଯୁଜ୍ୟ ତାହା ନୁହେଁ, ମାତ୍ର ପ୍ରତ୍ୟେକ ମାନବକୁ ସତ୍ପଥରେ ପରିଚାଳିତ କରିବା ନିମନ୍ତେ ଏକ ଧାରା। ଏ ବିଷୟରେ ଯଦି ଆପଣ ଅଧିକ ଜାଣିବାକୁ ଚାହାନ୍ତି, ତେବେ ବାଇବଲର ପୁରାତନ ନିୟମର ଯାତ୍ରା ପୁସ୍ତକ 20 ଅଧ୍ୟାୟଟି ପାଠ କରନ୍ତୁ। ଏହି ଅଧ୍ୟାୟ ମଧ୍ୟରେ ଥିବା ଦଶ ଆଜ୍ଞାଗୁଡ଼ିକ ସାମାଜିକ ଓ ଆତ୍ମିକ ଦୃଷ୍ଟିକୋଣରୁ ଆପଣ ନିଜେ ଚିନ୍ତା କରିପାରନ୍ତି। ଈଶ୍ୱର କେବଳ ନରହତ୍ୟା ଓ ବ୍ୟଭିଚାର ଯେ ଗୁରୁତର ଅପରାଧ ଯାହା ବିରୁଦ୍ଧରେ ସେ ବ୍ୟବସ୍ଥାରେ ନିର୍ଦ୍ଦେଶ ଦେଇଛନ୍ତି ତାହା ନୁହେଁ, ମାତ୍ର ତଥାପି ଅନ୍ୟ ଅପରାଧ, ଉଦାହରଣ ସ୍ୱରୂପ ମଦ୍ୟପାନାସକ୍ତକୁ ମଧ୍ୟ ଲଘୁଜ୍ଞାନ କରିନାହାନ୍ତି। ଏହା ମଧ୍ୟ ଏକ ନିଶ୍ଚିତ ଅପରାଧ। ଈଶ୍ୱର ମଧ୍ୟ ସେପରି ବ୍ୟକ୍ତିକୁ ତ୍ୟାଗ କରନ୍ତି କିନ୍ତୁ ଭୁଲନ୍ତି ନାହିଁ। ଇସ୍ରାଏଲର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଜୀବନ ମଧ୍ୟରେ ନ୍ୟାୟଚରଣ ନଥିବାରୁ ଈଶ୍ୱର ସେମାନଙ୍କୁ ନିର୍ବାସନ ଦଣ୍ଡ ବିଧାନ କରିଥିଲେ। ଏହା ଯଦିଚ ଇସ୍ରାଏଲର ଲୋକମାନଙ୍କର ପରସ୍ପର ପ୍ରତି କାର୍ଯ୍ୟ ଥିଲା, ତଥାପି ଏହା ଈଶ୍ୱରଙ୍କ ଦୃଷ୍ଟିରେ ପାପ, କାରଣ ଇସ୍ରାଏଲର ପରମେଶ୍ୱର ମନୁଷ୍ୟର ସବୁ ଅବସ୍ଥା ନିରୀକ୍ଷଣ କରୁଥିବା ଜୀବନ୍ତ ପରମେଶ୍ୱର। ଈଶ୍ୱରଙ୍କ ଦୃଷ୍ଟିରେ ମଦ୍ୟପାନ ମଧ୍ୟ ଏକ ପାପ ଭାବରେ ପରିଗଣିତ। ଏହାକୁ ଆଉ ଟିକିଏ ଗଭୀର ଭାବରେ ଦେଖିଲେ ନିଶାସକ୍ତ ଏହାର ପରିସରଭୁକ୍ତ। ବର୍ତ୍ତମାନ ମଦ୍ୟପାନକୁ ଏକ କୋହଳ ନୀତିରେ ଗ୍ରହଣ କରାଯାଇ ଏକ ଫେସନ୍ ଭାବରେ ଗ୍ରହଣ କରାଗଲାଣି। ବର୍ତ୍ତମାନ ନିଶାସକ୍ତ ଆମର ଏକ ଜାତୀୟ ସମସ୍ୟାରେ ପରିଣତ ହେଲାଣି। ଏହାର ନିରାକରଣ ପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥାମାନଙ୍କ ତରଫରୁ ଅନେକ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି। ବେତାର ଓ ଦୂରଦର୍ଶନ ମାଧ୍ୟମରେ ନିରାକରଣ ଓ ପ୍ରତିରୋଧ ନିମନ୍ତେ ବିଜ୍ଞାପନମାନ ପ୍ରକାଶ ପାଉଛି, ଆଉ ବିଶେଷତଃ ଯୁବଗୋଷ୍ଠୀ ଏହି ଜଘନ୍ୟ କାର୍ଯ୍ୟରେ ଲିପ୍ତ ରହି ନିଜର ଧନ, ଜୀବନ ଓ ସମ୍ମାନ ନଷ୍ଟ କରିବା ସଙ୍ଗେ ସଙ୍ଗେ ଦେଶର ଯୁବଶକ୍ତିକୁ ଦୁର୍ବଳ କରିଚାଲିଛନ୍ତି। ଏହା କେବଳ ସାମାଜିକ ଅପରାଧ ନୁହେଁ, ବରଂ ଆଧ୍ୟାତ୍ମିକ ଅଧପତନ, ଈଶ୍ୱରଙ୍କ ଦୃଷ୍ଟିରେ ପାପ। ଅନ୍ୟ ଅର୍ଥରେ ଆମମାନଙ୍କ ନିକଟରେ ମଧ୍ୟ ଈଶ୍ୱରଙ୍କ ଜ୍ଞାନର ଅଭାବ ରହିଛି। ଯଦି ପ୍ରତ୍ୟେକ ମନୁଷ୍ୟ ନିକଟରେ ଏହି ଜୀବନ୍ତ ଈଶ୍ୱରଙ୍କ ଜ୍ଞାନ ଥାଆନ୍ତା, ତେବେ କେତେ ଯେ ନିରୀହ ପରିବାର, ସର୍ବୋପରି ଆମର ସମାଜ ଧ୍ୱଂସମୁଖରୁ ରକ୍ଷା ପାଇପାରନ୍ତେ। ଈଶ୍ୱରଙ୍କ ଜ୍ଞାନ ଆମମାନଙ୍କ ନିକଟରେ ଆହ୍ୱାନ ଦିଏ। ଏହି ଆହ୍ୱାନର ପ୍ରତ୍ୟୁତ୍ତର ଦେବା କ'ଣ ଆବଶ୍ୟକ ନୁହେଁ କି? ଏହି ସମସ୍ତ ଦୋଷ ନିମନ୍ତେ ଯେପରି ଇସ୍ରାଏଲକୁ ଦୋଷାରୋପ କରାଯାଇଥିଲା, ଆମର ସମାଜ କିମ୍ବା ଦେଶ ସେହି ଦୋଷରୁ ବହିର୍ଭୂତ ନୁହେଁ। ଇସ୍ରାଏଲ ନିଜର ଦୋଷ ନିମନ୍ତେ ନିର୍ବାସିତ ହେଲା। ଆମେ ଅବଶ୍ୟ ନିର୍ବାସିତ ହୋଇନପାରୁ, କିନ୍ତୁ ଈଶ୍ୱରଙ୍କ ସମସ୍ତ ଆଶୀର୍ବାଦରୁ ବଞ୍ଚିତ ହୋଇପାରୁ। ଟିକେ ଚିନ୍ତା କରନ୍ତୁ ତ, ଆଶୀର୍ବାଦ ବିହୀନ ଜୀବନ କେତେ ଦୁର୍ବିସହ। ସମୟର ଅଭାବରୁ ଆମେ ଏହି ଅଧ୍ୟାୟର ପ୍ରତିଟି ପଦ ଅଧ୍ୟୟନ କରିବା ନିମନ୍ତେ ସମର୍ଥ ନୁହୁଁ, କିନ୍ତୁ ଆମର ସମସ୍ୟା ଓ ପରିପ୍ରେକ୍ଷୀକୁ ଉତ୍ତର କଲାପରି କେତୋଟି ଅଂଶ କେବଳ ଅଧ୍ୟୟନ କରିବା। ହୋସେୟ ଚାରି ପର୍ବର ତିନି ପଦରେ ଲେଖା ଅଛି, ଏଥିପାଇଁ ଦେଶ ବିଳାପ କରିବ ଓ ତହିଁର ନିବାସୀ ପ୍ରତ୍ୟେକ ଲୋକ କ୍ଷେତ୍ରସ୍ଥ ପଶୁ ଓ ଆକାଶସ୍ଥ ପକ୍ଷୀଗଣ ସହିତ କ୍ଷୀଣ ହେବେ, ହଁ ସମୁଦ୍ରର ମତ୍ସ୍ୟଗଣ ହିଁ ଦୂରୀକୃତ ହେବେ। ଏହି ଅଂଶ ପାଠ କଲା ପରେ ଜଣାଯାଏ ଯେ ଈଶ୍ୱର ବିହୀନ ଇସ୍ରାଏଲ ଜୀବନ ବଡ଼ ଆତୁରମୟ ହୋଇପଡ଼ିଛି, ଏଥିପାଇଁ ଦେଶ ବିଳାପ କରିବ। ଏହା ଏକ କ୍ରନ୍ଦନମୟ ଦେଶରେ ପରିଣତ ହେଲା। ଦେଶର ଦୟନୀୟ ଅବସ୍ଥା କେବଳ ଲୋକମାନଙ୍କ ମଧ୍ୟରେ ସୀମିତ ନ ରହି କ୍ଷେତ୍ରର ପଶୁ ଓ ଆକାଶର ପକ୍ଷୀଗଣ ଏପରିକି ସମୁଦ୍ରର ମତ୍ସ୍ୟଗଣ ମଧ୍ୟ ପ୍ରଭାବିତ ହେଲେ। ସମୟ ଥିଲା ଯେତେବେଳେ ଇସ୍ରାଏଲ ଦେଶରେ ଖାଦ୍ୟର ପ୍ରାଚୁର୍ଯ୍ୟତା ଥିଲା, ଅମାରଗୁଡ଼ିକ ଖାଦ୍ୟଶସ୍ୟରେ ଭରପୁର ଥିଲା, କିନ୍ତୁ ବର୍ତ୍ତମାନ ଖାଦ୍ୟର ହାହାକାର। ତେଣୁ ଈଶ୍ୱର ଯେତେବେଳେ କୌଣସି ଜାତିକୁ ବିଚାରରେ ଆଣନ୍ତି, କେବଳ ଦେଶକୁ ସାମିଲ କରାଯାଇନଥାଏ, ମାତ୍ର ସମସ୍ତ ପରିବେଶ ମନୁଷ୍ୟର ପାପ ଯୋଗୁଁ କଷ୍ଟ ଭୋଗିଥାନ୍ତି। ହୋସେୟ ଚାରି ପର୍ବର ଚାରିପଦରେ ଲେଖା ଅଛି, ତଥାପି କୌଣସି ମନୁଷ୍ୟ ବିବାଦ ନ କରୁ, କିମ୍ବା କୌଣସି ମନୁଷ୍ୟ ଅନୁଯୋଗ ନ କରୁ, କାରଣ ତୁମ୍ଭର ଲୋକମାନେ ଯାଜକ ସହିତ ବିବାଦକାରୀ ଲୋକମାନଙ୍କର ତୁଲ୍ୟ ଅଟନ୍ତି। ଦେଶ ପାଇଁ ଏପରି କଷ୍ଟମୟ ପରିସ୍ଥିତି ଆସିଲେ ମଧ୍ୟ ସମସ୍ତେ ନୀରବ, କାରଣ ସମସ୍ତେ ଈଶ୍ୱରଙ୍କ ଜ୍ଞାନ ରହିତ। ଯାଜକ କ'ଣ ଯେଉଁମାନେ ଧର୍ମର ରକ୍ଷକ, ସେମାନେ ମଧ୍ୟ ଅନ୍ଧ, ସର୍ବସାଧାରଣକୁ ସଚେତନ କରାଇବାରେ ଅକ୍ଷମ। ତେଣୁ ଈଶ୍ୱର ଭବିଷ୍ୟତ ବକ୍ତା ବା ମାଓବାଦୀମାନଙ୍କୁ ଉଠାଇଲେ। ପ୍ରିୟ ବନ୍ଧୁ, ଈଶ୍ୱର ଆମକୁ ଯେଉଁ କର୍ତ୍ତବ୍ୟରେ ଯେଉଁଠାରେ ରଖିଥାନ୍ତୁ ନା କାହିଁକି, ସେଠାରେ ନିର୍ଭୀକ ଓ ସତ୍ୟ ଭାବରେ ଦାୟିତ୍ୱ ତୁଲାଇବା ଆବଶ୍ୟକ, ନ୍ୟାୟର ସହିତ ମତବ୍ୟକ୍ତ କରିବା ଉଚିତ। ଏହା ହିଁ ଈଶ୍ୱର ଆମମାନଙ୍କଠାରୁ ଅପେକ୍ଷା କରନ୍ତି। ପାଞ୍ଚ ପଦରେ ଲେଖା ଅଛି, ପୁଣି ତୁମ୍ଭେ ଦିନବେଳେ ଝୁଣ୍ଟି ପଡ଼ିବ ଓ ଭବିଷ୍ୟତ ବକ୍ତା ହିଁ ରାତ୍ରିକାଳରେ ତୁମ୍ଭ ସଙ୍ଗେ ଝୁଣ୍ଟି ପଡ଼ିବ, ଆଉ ଆମ୍ଭେ ତୁମ୍ଭର ମାତାକୁ ବିନାଶ କରିବା। ଅର୍ଥାତ୍ ଈଶ୍ୱର ଦେଶକୁ ବିନାଶ କରିବେ। ଇସ୍ରାଏଲ ଦେଶରେ ଯାଜକ, ମାଓବାଦୀଗଣ ଓ ନେତୃସ୍ଥାନୀୟ ପ୍ରତ୍ୟେକ ଈଶ୍ୱରଙ୍କ ଜ୍ଞାନବିହୀନ ହୋଇ ନିଜର ଅପାରଗତା ପ୍ରକାଶ କଲେ, ଆଉ ଫଳତଃ ସମସ୍ତ ଦେଶକୁ ଧ୍ୱଂସମୁଖକୁ ଟାଣିନେଲେ। ଯେଉଁ ଦେଶର ଦାୟିତ୍ୱବାନ ବ୍ୟକ୍ତିମାନେ ନିଜ କର୍ତ୍ତବ୍ୟ କରିପାରନ୍ତି ନାହିଁ, ସେମାନଙ୍କୁ ଈଶ୍ୱର ବିନାଶ କରିବା ପୂର୍ବରୁ ସେମାନେ ନିଜେ ବିନଷ୍ଟ ହୁଅନ୍ତି। ଚାରିପର୍ବର ଛଅ ପଦରେ ଲେଖା ଅଛି, ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି, କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମକୁ ଅଗ୍ରାହ୍ୟ କରିବା, ତରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାଶୁରୀ ଯିବାରୁ ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାଶୁରୀ ପକାଇବା। ଏହି ଅଂଶରେ ଲୋକମାନଙ୍କର ବିନାଶର ଏକମାତ୍ର କାରଣ ଜ୍ଞାନର ଅଭାବ, ସେମାନଙ୍କ ପାପର ପୃଷ୍ଠଭୂମି ଈଶ୍ୱରଙ୍କ ଜ୍ଞାନର ଅଭାବ, ଈଶ୍ୱରଙ୍କ ବାକ୍ୟରେ ଅଜ୍ଞାନତା। ଇସ୍ରାଏଲ କେବଳ ଜ୍ଞାନକୁ ହତାଦର କରିନାହାନ୍ତି, କିନ୍ତୁ ଈଶ୍ୱରଙ୍କୁ ମଧ୍ୟ ହତାଦର କରିଛନ୍ତି। ଈଶ୍ୱରଙ୍କ ବାକ୍ୟ ମନୁଷ୍ୟ ନିମନ୍ତେ ଅତ୍ୟନ୍ତ ମୂଲ୍ୟବାନ ବିଷୟ। ଯେଉଁ ମୁହୂର୍ତ୍ତରେ ଆମେ ଈଶ୍ୱରଙ୍କ ବାକ୍ୟକୁ ହେୟ ଜ୍ଞାନ କରୁ, ସେହି ମୁହୂର୍ତ୍ତରେ ଆମେ ଈଶ୍ୱରଙ୍କୁ ମଧ୍ୟ ହେୟ ଜ୍ଞାନ କରିଥାଉ। ସେତିକିବେଳେ ଆମ ଜୀବନକୁ ଅନ୍ଧକାର ଘେରି ଆସିଥାଏ, ଜୀବନରେ ନିଷ୍ଫଳତା ଦେଖାଦେଇଥାଏ। ଆମେ ଯେତେଗୁଡ଼ିଏ ସଭା ସମିତି କିମ୍ବା କର୍ମଶାଳାରେ ଯୋଗ ଦେଉ, କିପରି ନିଜର ବ୍ୟବସାୟ, ପରିବାର କିମ୍ବା ସାମାଜିକ ଜୀବନରେ ଉନ୍ନତି ଆଣିପାରିବା, ସେହି ବିଷୟ ପ୍ରତି ଦୃଷ୍ଟି ଦେଇଥାଉ, ମାତ୍ର ଏଗୁଡ଼ିକ ଆମ ନିମନ୍ତେ କେବଳ ଅକୃତ କାର୍ଯ୍ୟ ହିଁ ଆଣିଥାଏ। ଈଶ୍ୱରଙ୍କ ଜ୍ଞାନବିହୀନ ସମସ୍ତ ପ୍ରଚେଷ୍ଟା ଆମର କେବଳ ବୃଥା ଉଦ୍ୟମ। ତେଣୁ ଈଶ୍ୱରଙ୍କ ବାକ୍ୟ ସମ୍ବଳିତ ଜ୍ଞାନ କେଡ଼େ ଉତ୍ତମ ବିଷୟ ଏବଂ ଏହାର ଗୁରୁତ୍ୱ କେତେ ଅଧିକ। ଲେଖା ଅଛି, ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାଶୁରିବାରୁ ଆମେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାଶୁରି ପକାଇବା। ଈଶ୍ୱରଙ୍କର ବ୍ୟବସ୍ଥା କିମ୍ବା ପ୍ରେମ ପରସ୍ପରର ପରିପୂରକ। ଇସ୍ରାଏଲ ସନ୍ତାନଗଣ ଯେତେବେଳେ ବ୍ୟବସ୍ଥା ପାଳିବେ, ଈଶ୍ୱର ମଧ୍ୟ ସେମାନଙ୍କୁ ଆଶୀର୍ବାଦ କରିବେ। ଯିଏ କେହି ଈଶ୍ୱରଙ୍କ ଆଜ୍ଞା ପାଳନ କରିବ, ଈଶ୍ୱର ତାହାକୁ ପ୍ରେମ କରିବେ। ଯେଉଁ ମୁହୂର୍ତ୍ତରେ ଗୋଟିଏ ପାର୍ଶ୍ୱ ନୀରବ, ସେତେବେଳେ ଅପର ପାର୍ଶ୍ୱ ମଧ୍ୟ ସ୍ଥିର। ଈଶ୍ୱରଙ୍କର ବ୍ୟବସ୍ଥା ପାଳନ କରିବା ଇସ୍ରାଏଲ ସନ୍ତାନଗଣର ଏକ ନୈତିକ କର୍ତ୍ତବ୍ୟ ଥିଲା ତାହା ନୁହେଁ, ମାତ୍ର ଜୀବନର ଏକ ଅପରିହାର୍ଯ୍ୟ ଅଂଶ ଥିଲା। ଯେଉଁ ସମୟଠାରୁ ସେମାନେ ବ୍ୟବସ୍ଥା ପାଶୁରିଗଲେ, ସେହି ସମୟଠାରୁ ସେମାନେ ଜାତି ଭାବରେ ଈଶ୍ୱରଙ୍କ ଦରବାର ମଧ୍ୟକୁ ଆସିଲେ। ସେମାନେ ଯେତେ ଅଧିକ ହେଲେ ସେମାନେ ସେତେ ଅଧିକ ଈଶ୍ୱରଙ୍କ ବିରୁଦ୍ଧରେ ପାପ କଲେ। ଏହି ଚାରିପର୍ବରେ ମୋଟାମୋଟି ଭାବରେ ଇସ୍ରାଏଲ ଜାତିର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳେ। ପରମେଶ୍ୱରଙ୍କ ଜ୍ଞାନ ଓ ପରମେଶ୍ୱରଙ୍କ ବାକ୍ୟ ଅଭାବରୁ ଲୋକମାନଙ୍କର ନୈତିକ ଜୀବନର ମାନଦଣ୍ଡରେ ଅବକ୍ଷୟ ଘଟିଛି। ପୁଣି ଜ୍ଞାନୀମାନେ ସୁଦ୍ଧା ଜନସାଧାରଣଙ୍କୁ ସଠିକ୍ ଦିଗଦର୍ଶନ ଦେବାରେ ଅକ୍ଷମତା ପ୍ରକାଶ କରିଛନ୍ତି, ଏପରିକି ତତ୍କାଳୀନ ବିଚାର ବ୍ୟବସ୍ଥା ମଧ୍ୟ କଳୁଷିତ ହୋଇପଡ଼ିଲା। ଯେପରି ତ୍ରୁଟିପୂର୍ଣ୍ଣ ଯାନ୍ତ୍ରିକ କଳ କେବଳ ତ୍ରୁଟିପୂର୍ଣ୍ଣ ଉତ୍ପାଦନ କରିଥାଏ, ଠିକ୍ ସେହିପରି ତ୍ରୁଟିପୂର୍ଣ୍ଣ ହୃଦୟ ଓ ଜ୍ଞାନ ମନ୍ଦ କାର୍ଯ୍ୟକୁ ଜାତ କରିଥାଏ ଓ ମନ୍ଦ କାର୍ଯ୍ୟକୁ ଉତ୍ତମ କାର୍ଯ୍ୟ ବୋଲି ଭାବିଥାଏ। ଠିକ୍ ଇସ୍ରାଏଲ ସନ୍ତାନମାନେ ସେୟା ହିଁ କରିଚାଲିଛନ୍ତି। ସେମାନଙ୍କର ବଳିଦାନ ଓ ଧୂପ ବେଶ୍ୟାଚାର ସହିତ ସମତୁଲ। ପ୍ରିୟ ବନ୍ଧୁ, ଈଶ୍ୱରବିହୀନ ଜୀବନ କେଡ଼େ ନୈରାଶ୍ୟପୂର୍ଣ୍ଣ, କେତେ ଦୁଃଖପୂର୍ଣ୍ଣ! ଏହା ବିବେକବିହୀନ ଜୀବନ ମଧ୍ୟ ହୋଇପାରେ। ଫଳତଃ ଶୁଦ୍ଧ ଚିନ୍ତାବିହୀନ ଜ୍ଞାନ ଅପରିଣାମଦର୍ଶୀ ହୋଇଥାଏ, ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମଧାର୍ମିକତା ଦୃଷ୍ଟିକୋଣରୁ ନେଇ ମୂଲ୍ୟାଙ୍କନ କରିଥାଏ। ଏହାଦ୍ୱାରା ସେ ଅଧିକ ଈଶ୍ୱରଙ୍କ ନିକଟରୁ ଦୂରକୁ ଚାଲିଯାଏ, ମନୁଷ୍ୟ ଈଶ୍ୱରଙ୍କୁ ଭୁଲିଯାଏ। ସମ୍ପର୍କର ଦୂରତା ହେତୁ ସେ ସ୍ୱେଚ୍ଛାଚାରୀ ହୋଇପଡ଼େ। ନିଜ ଜୀବନକୁ ସମର୍ପଣ କରିବାର ଅର୍ଥ ଏକ ନୈତିକପୂର୍ଣ୍ଣ ଜୀବନଯାପନ କରିବା। ଏହା ହିଁ ଆଜିର ପରିପ୍ରେକ୍ଷୀରେ ଆମମାନଙ୍କ ପ୍ରତି ଈଶ୍ୱରଙ୍କ ଆହ୍ୱାନ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରିପାରୁଛୁ କି? ନା ଆମେ ସ୍ୱେଚ୍ଛାଚାରୀ ହୋଇ ଚାଲିଛୁ, ଆମେ ନିଜ ଇଚ୍ଛାରେ କାର୍ଯ୍ୟ କରୁଛୁ, ଆମେ ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ ନ କରି ଆମେ ଏହି ଜଗତ ସହିତ ସମ୍ପର୍କ ସ୍ଥାପନ କରୁଅଛୁ। ପ୍ରଭୁ କରନ୍ତୁ ଯେପରି ଆମେ ପ୍ରଭୁଙ୍କ ବାକ୍ୟ ସହିତ ସମ୍ପର୍କ ସ୍ଥାପନ କରି ଆଧ୍ୟାତ୍ମିକ ଜ୍ଞାନରେ ପରିପୂର୍ଣ୍ଣ ହୋଇ ସେହି ଆତ୍ମିକ ପଥରେ ଅଗ୍ରସର ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।